କମଳା ଶତପଥୀଙ୍କ ଗଳ୍ପ ନାମ ଫଳକ। ଦୀର୍ଘ ବର୍ଷର ଲୀଳାଖେଳା ସାରି ଆଜି ହଠାତ୍ ସକାଳୁ ସକାଳୁ ଏ ଇହଧାମ ତ୍ୟାଗ କଲି ମୁଁ। ରାତିରେ ସବୁକିଛି ଠିକ୍ଠାକ୍ ଥିଲା, ଖିଆପିଆ ବି ବେଶ କରିଥିଲି, ଔଷଧପତ୍ର ଯାହା ଖାଇବା କଥା ସେସବୁ ବି ଖାଇଥିଲି। ପତ୍ନୀ ସୁରମାଙ୍କ ଶତ ବାରଣ ସତ୍ତ୍ୱେ ରାତି ଅଧ ଯାଏଁ ବହି ପଢ଼ିଥିଲି, ତାଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ ବି କରିଥିଲି। ସବୁକିଛି ନୀତିଦିନର କଥା ପରି ସ୍ୱାଭାବିକ ଥିଲା, କିନ୍ତୁ ଆଜି ସକାଳୁ ଉଠୁ ଉଠୁ ଲାଗିଲା ସତେ ଯେମିତି ମୋ ଭିତରୁ କିଛି ଗୋଟାଏ ବାହାରି ଯାଉଛି। ଛାତି ଭିତରଟାକୁ କିଏ ଯେମିତି ଶକ୍ତ ହାତରେ ଦଳି ଚକଟି ପକାଉଛି। ସୁରମାଙ୍କୁ ଅତର୍ଚ୍ଛା ଡାକ ଛାଡ଼ିଲି, ମାତ୍ର ଡାକଟା ପାଟି ବାଟ ଦେଇ ବାହାରକୁ ବାହାରି ପାରିଲା ନାହିଁ, ଆଉ ସେଇ ଶୋଇବା ଅବସ୍ଥାରେ ହିଁ ମୁଁ ଟଳି ପଡ଼ିଲି। ଏକ ପ୍ରକାର କହିବାକୁ ଗଲେ ଭଲ ହିଁ ହେଲା, କାହାକୁ ହଇରାଣ କରିନି, କାହାରି ବିରକ୍ତି ସହିଲିନି, ରୋଗରେ ପଡ଼ି ଘୋମୂତରେ ଘାଣ୍ଟି ବି ହେଲିନି। ଶୁଖିଲାଟାରେ ହାତ ଗୋଡ଼ ଚାଲୁ ଚାଲୁ ଚାଲିଗଲି, ଦୀର୍ଘଶ୍ୱାସଟିଏ ବାହାରି ଆସିଲା, ଆଶ୍ୱସ୍ତିର କି ଅବଶେଷର କହିପାରିବିନି। ତେବେ ବୋଝ ଉତୁରି ଯିବାର ଅନୁଭବଟା କାହିଁକି କେଜାଣି ତୀବ୍ର ଭାବରେ ଅନୁଭୂତ ହେଉଥିଲା। ବେଶ ସମୟ ପର୍ଯ୍ୟନ୍ତ ମୋ ଅଷାଢ଼ ଶରୀରଟା ଯେମିତି ଖଟ ଉପରେ ଏକୁଟିଆ ହୋଇ ପଡ଼ି ରହିଲା। ସବୁଦିନ ଏ ସମୟଟାରେ ମୋତେ କେହି ବିବ୍ରତ କରିବାର ସାହସ କରନ୍ତିନି କେବେ, ଡେରିରେ ଉଠିବା ମୋର ସବୁଦିନର ଅଭ୍ୟାସ। ତା ଛଡ଼ା ସୁରମାର ଏଇଲେ ପୂଜାପାଠ ଚାଲିଥିବ, ଆଉ ଘଣ୍ଟାଏ ଲାଗିବ ତାକୁ ମୋ ପାଖକୁ ଚା ନେଇ ଆସିବାକୁ। ବାହା ହେବା ଦିନରୁ ହିଁ ସକାଳର ଚା'ଟା ମୁଁ ସୁରମାଙ୍କ ହାତରୁ ପିଏ, ତାଙ୍କ ପରି ଚା ଆଉ କେହି ବନାନ୍ତିନି। ଦିନର ଶୁଭାରମ୍ଭ ତାଙ୍କ ହାତ ତିଆରି ଚା'ରୁ କରିସାରିଲା ପରେ ଯାଇ ଅନ୍ୟ କିଛି ମୁଁ କରେ, ନଚେତ୍ ପୁରା ଦିନଟା ମୋର ଖରାପ ଯାଏ। ଏଇଟା ମୋର ବ୍ୟକ୍ତିଗତ ଅନୁଭୂତି, ଏ ବିଷୟରେ ସୁରମାଙ୍କୁ କିଛି ଜଣା ନାହିଁ, ତାହା ହିଁ ଠିକ, ନହେଲେ ସ୍ତ୍ରୀ ଲୋକମାନେ ଏସବୁ ବିଷୟରେ ଜାଣିବା ପରେ ବେଶ ଗୋଡ଼ ଲମ୍ବେଇଥାନ୍ତି। ଆଜି ସୁରମା ଚା କରି ଆଣିବେ, ମାତ୍ର ତାକୁ ଉପଭୋଗ କରିବାକୁ ମୁଁ ଆଉ ନାହିଁ। ମନଟା ବିଚଳିତ ହୋଇଉଠିଲା, ଲାଗିଲା ଏମିତି ସକାଳୁ ସକାଳୁ ନ ମରି ଆଉ କିଛି ସମୟ ପରେ ମରିଥିଲେ ଭଲ ହେଇନଥାନ୍ତା, କମ୍ସେ କମ୍ ସୁରମାଙ୍କ ପରିଶ୍ରମ ବ୍ୟର୍ଥ ଯାଇନଥାନ୍ତା। ପାଖ ଆଖରେ କେହି ଜଣେ ବି ନାହାନ୍ତି ଦେଖିବାକୁ, ମୋର କିଛି ହେଲା ନହେଲାର ଧ୍ୟାନ ଦେବାର ଆବଶ୍ୟକତା କେହି ଜଣେ ବି ମନୁ ନାହାନ୍ତି। ବଡ଼ ବିରକ୍ତି ଲାଗିଲା, କେଡ଼େ ଦାୟିତ୍ୱହୀନ ପରିବାର ମୋର ସତରେ, ବୟସ୍କ ଲୋକଙ୍କୁ କ'ଣ ଏମିତି ଏକୁଟିଆ ଏତେ ସମୟ ପାଇଁ କେହି ଛାଡ଼େ, ମଝିରେ ମଝିରେ ଆସି କ'ଣ ଦେଖା ପରଖା କରିବା କଥା ନୁହେଁ। ପୁଣି ମନେ ପଡ଼ିଲା, କେମିତି କିଏ ବା ଆସିବ ଏପଟକୁ, ମୋ ନିଦ ଖୁବ୍ ପତଳା, ସାମାନ୍ୟ ଖଡ଼ଖାଡ଼ ହେଲେ ନିଦ ଭାଙ୍ଗିଯାଏ, ସେଥିପାଇଁ ସୁରମା ସମସ୍ତଙ୍କୁ ବାରଣ କରିଥାନ୍ତି ଏପଟକୁ ଆସିବାକୁ। ତା ଛଡ଼ା ଘରର ଏପଟ କଣରେ ଥିବା ଏଇ ଘର ଭିତରକୁ ବିନା କାରଣରେ କିଏ ବା କାହିଁକି ଅସମୟଟାରେ ଆସିବ, ଏମିତି ବି ମୋ ମଲାଗଲାକୁ କିଏ ବା ଚାହିଁ ବସିଛି ଯେ। ସୁରମା ଆସିବା ସମୟ ହେଇଗଲା, ମୁଁ ପ୍ରସ୍ତୁତ ହୋଇଗଲି ତାଙ୍କ ବ୍ୟାକୁଳତା ଦେଖିବାକୁ। ଖୁବ୍ ଦୟା ଆସୁଥିଲା ମୋର ତାଙ୍କ ଉପରେ, କି ମୋ ନିଜ ଉପରେ ତା କହିପାରିବିନି, ଜୀବନ ସାରା ମୋ ଉପରେ ନିର୍ଭର କରି ଆସିଛନ୍ତି ସେ, ମୋରି ଭଲମନ୍ଦ ଦେଖିବାରେ ସାରା ଜୀବନ ତାଙ୍କର ବ୍ୟତୀତ ହୋଇଛି। କେତେ ସରଧାରେ ଚା କରି ଆଣିଛନ୍ତି, ଆଉ ଏଇଲେ ଦେଖିବେ ଖଡ଼ କରି କିଛି ଗୋଟାଏ ପଡ଼ିଗଲା ବୋଧେ। ଚମକି ଉଠିଲି ମୁଁ, ଦରଜା ଆଡ଼କୁ ନଜର ଚାଲିଗଲା, ଧଳାରେ ନାଲି ଧଡ଼ିବାଲା ଶାଢ଼ୀ ପିନ୍ଧି ସୁରମା ଘର ଭିତରକୁ ଧୀରେ ପଶି ଆସୁ ଆସୁ କିଛି ଗୋଟାଏ ଝୁଣ୍ଟି ପଡ଼ିଲେ ବୋଧେ, କ୍ଷଣିକ ପାଇଁ ଅଟକି ଯାଇ ଏକଡ଼ ସେକଡ଼ ଚାହିଁ ପୁଣି ଭିତରକୁ ଆସିଲେ। ଅପୂର୍ବ ସୁନ୍ଦର ଦିଶୁଛନ୍ତି ସେ, ଓଦା ବଳରୁ ଟୋପେ ଟୋପେ ଜଳକଣା ଝରି ପଡ଼ୁଛି, ମଥାରେ ସିନ୍ଦୁର ଟୋପା ଦାଉ ଦାଉ ଦିଶୁଛି, ପାଟିରେ ଏପର୍ଯ୍ୟନ୍ତ ବି ଗୁଣୁଗୁଣୁ କରି ମନ୍ତ୍ର ଗାଇ ଚାଲିଛନ୍ତି, ହାତରେ ଅଛି ବାମ୍ଫ ଉଠା ଚା କପ୍, ମୋ ପାଖକୁ ଆଗେଇ ଆସୁଛନ୍ତି, ଚାଦର ଖୋଲି ମୋତେ ଡାକିଲେ ଥରେ ଦୁଇ ଥର। ମୋ ନିଶ୍ଚଳ ଶରୀର ଗୋଟେ ପଟକୁ ଗଳି ପଡ଼ିଲା, ତାପରେ ତାଙ୍କ ଆକୁଳ ଚିତ୍କାରରେ ଘରର କଡ଼ିବର୍ଗା ପର୍ଯ୍ୟନ୍ତ ଦୋହଲିଗଲା, କାନ୍ଦ ଉବାଳି ଛାତି ଫଟା ମୁଣ୍ଡ ବାଡ଼ା ସବୁକିଛି ଗୋଟିକ ପରେ ଗୋଟିଏ ଚାଲିଲା ପ୍ରାୟୋଜିତ କାର୍ଯ୍ୟକ୍ରମ ପରି। ସନ୍ତୋଷରେ ମନ ଭାରି ଭାରି ଲାଗୁଥିଲା ମୋର, ଯାହା ହେଉ ମୋର ବର୍ତ୍ତମାନରେ ଘର ଉପରେ ପରିବାର ଉପରେ ଖାସ କରି ସୁରମାଙ୍କ ଉପରେ ଏହା ଗଭୀର ପ୍ରଭାବ ପକାଇଛି, ଖୁବ୍ ବିଚଳିତ ଲାଗୁଛନ୍ତି ସମସ୍ତେ। ହଁ, ଏତିକି ଆଶା ତ ମୋର ଥିଲା, ଚାହୁଁ ଚାହୁଁ କିଛି ସମୟ ପରେ ଆମ ଘରର ଶାନ୍ତ ପରିବେଶ, ପୁଅ ବୋହୂ ଝିଅ ଜ୍ୱାଇଁ ଶଳାଶାଳି ବନ୍ଧୁବାନ୍ଧବଙ୍କ କଳରବରେ ଗହଳ ଚହଳ ହୋଇଉଠିଲା। ରବିବାର ସକାଳ, ତେଣୁ ପହଞ୍ଚିବାରେ କାହାର ବିଳମ୍ବ ହେଲା ନାହିଁ। ଅବଶ୍ୟ କେହି କେହି ନିଶ୍ଚୟ ମନେ ମନେ ଭାବୁଥିବେ, ଗଲା ଆଜି ଏ ବୁଢ଼ା ପାଇଁ ପୁରା ରବିବାରଟା ଖରାପ ହୋଇଗଲା, କେତେ ନିଶ୍ଚିନ୍ତରେ ବସି ବସି ଦିନଯାକର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା, ସବୁ ମାଟିରେ ମିଶିଗଲା, ୟାକୁ କ'ଣ ଆଉ କେଉଁ ଦିନ ମରିବାକୁ ହେଲା ନାହିଁ। ମଲା ତ ମଲା, ରବିବାର ପୁଣି ସକାଳୁ ସକାଳୁ, ନା ନା ସେମିତି କେହି ଭାବୁ ନଥାଇ ପାରନ୍ତି। ହେଲେ ସମସ୍ତଙ୍କ ମନ ଦୁଃଖରେ ଭାରି ଭାରି ହୋଇଗଲା ପରି ଲାଗୁଛି। ଅବଶ୍ୟ ମୁଁ ସେମାନଙ୍କ ପାଇଁ ଅଲୋଡ଼ା ଅଖୋଜା ଥିଲି, ତଥାପି ଥିଲି ତ। ପ୍ରଥମରୁ ମୁଁ ଏତେଟା ସାମାଜିକ ପ୍ରାଣୀ ନୁହେଁ, ଯାହା ସାମାନ୍ୟ ବା ଥିଲି ଏଇ କିଛି ବର୍ଷ ହେଲାଣି ସମସ୍ତଙ୍କ ଠାରୁ ଏକଦମ କଟିଯାଇ ସବୁଥିରେ ପୂର୍ଣ୍ଣଚ୍ଛେଦ ମାରିଦେଇଛି। ନା କୁଆଡ଼େ ଯାଉଥିଲି, ନା କେହି ଆସିଲେ ମୋତେ ଖୋଜୁଥିଲେ। ଯେ କେହି ବି ଆସୁଥିଲେ ସେମାନେ ସେଇପଟୁ ସେଇପଟୁ ବିଦା ହୋଇଯାଉଥିଲେ। ଘରର ଏପଟକୁ ମାନେ ମୋ ପାଖକୁ ସୁରମାଙ୍କ ବ୍ୟତୀତ ଆଉ ପ୍ରାୟ କେହି କେବେ ଆସିବା ମୋର କାହିଁ ମନେ ପଡ଼ୁନି। ସତ କହିବାକୁ ଗଲେ କାହାର ନ ଆସିବାଟା ହିଁ ମୋତେ ଭଲ ଲାଗୁଥିଲା। ସେପଟ ଘର ଏଇଲେ ହୋ ହୋ ଶବ୍ଦରେ ଜୋର ଜୋର ଶୁଭୁଛି। ସମସ୍ତେ ସୁରମାଙ୍କୁ ବୋଧ ଦେଉଛନ୍ତି, ବୋଧ ଦେଉଛନ୍ତି କି ମୋ ମୃତ୍ୟୁ ପାଇଁ ବଧେଇ ଜଣାଉଛନ୍ତି କି ଜାଣି। ନିଶ୍ଚୟ ସୁରମାଙ୍କ ଉପରେ ମୁଁ ବୋଝା ଥିଲି, ମୋ ଲାଗି ସେ କୁଆଡ଼େ ଯାଇ ଆସି ପାରୁନଥିଲେ। ସେଥିପାଇଁ ତ ସେଦିନ ବିରକ୍ତ ହୋଇ କହିଥିଲେ, ଆଚ୍ଛା ଲୋକ ହେଇଛି, ଟିକିଏ କାହା ସଙ୍ଗେ ଯାଇ ମିଳାମିଶା କଲେ କ'ଣ ହୁଅନ୍ତାନି, ବାହାର ଦୁନିଆରେ କ'ଣ ଚାଲିଛି କେମିତି ଚାଲିଛି, ଯଦି ଏଠୁ ନ ବାହାରିବ ତେବେ ଜାଣିବ କେମିତି। ସମସ୍ତେ ତମ କଥା ପଚାରି ପଚାରି ମୋତେ ହାଲିଆ କରୁଛନ୍ତି, କାହିଁକି ଯାଉନ ବୋଲି ଫୋନ୍ କରୁଛନ୍ତି, ଏମିତି ହେଲେ କେମିତି ଚଳିବ ଯେ। ଏଇଟା ତାଙ୍କର ମୋ ପ୍ରତି ପ୍ରଶ୍ନ ନା ଅଭିଯୋଗ ମୁଁ ପ୍ରଥମେ ବୁଝିପାରିନଥିଲି। ଏତେ ବର୍ଷ ହେଲାଣି ଘର ସଂସାର କରିବା ମୋ ସହିତ, ସେ କ'ଣ ଆଜି ଯାଏଁ ଜାଣିନାହାନ୍ତି ମୋତେ ଲୋକବାକଙ୍କ ସହିତ ଅଯଥାରେ ମିଳାମିଶା କରିବା ପସନ୍ଦ ନୁହେଁ ବୋଲି। ତେବେ ଆଜି ହଠାତ୍ କାହିଁକି ଏ ପ୍ରଶ୍ନ, ନିଶ୍ଚୟ ବିରକ୍ତ ହୋଇପଡ଼ିଲେଣି। ମୁହଁରେ ନ କହିଲେ ବି ମନେ ମନେ ଭାବୁଥିବେ କେବେ ମୁଁ ଏ ସଂସାର ତ୍ୟାଗ କରିବି ଆଉ ସେ ଶାନ୍ତିରେ ନିଶ୍ୱାସ ପାରିବେ। ଅବଶ୍ୟ ମୁଁ ତାଙ୍କୁ କେବେ ବାନ୍ଧି ରଖିନାହିଁ କି କୁଆଡ଼େ ଯିବାକୁ ବାରଣ କରିନାହିଁ, ସେ ନିଜେ ନିଜେ ହିଁ ମୋ ପାଖରେ ବାନ୍ଧି ହୋଇଯାଇଛନ୍ତି। ମୁଁ ଜାଣିଛି ବାହାରେ ବୁଲାବୁଲି କରିବାଟା ତାଙ୍କର ଭାରି ପସନ୍ଦ, କିନ୍ତୁ ମୋର ପାଇଁ କେବେ କୁଆଡ଼େ ଯାଇପାରୁନାହାନ୍ତି ବୋଲି ପ୍ରକାରାନ୍ତରେ ଅନେକ ଥର ଏ ଭିତରେ ସେ ଜଣେଇ ଦେଇ ସାରିଲେଣି। ପ୍ରତ୍ୟକ୍ଷରେ ବି ଥରେ ଦୁଇ ଥର କହିଦେବା କଥା ମୋର ମନେ ପଡ଼ିଯାଉଛି। ଭଲ ହେଲା ମୁଁ ଆଜି ମରିଗଲି, ସ୍ୱାଧୀନ ହୋଇଗଲେ ସେ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇ ବୁଲିବେ, ମଉଜ କରିବେ, ସାଙ୍ଗଦୋସ୍ତି ବଢ଼େଇ ସିନେମା ଥିଏଟର ଯିବେ, ପାର୍ଟି ପିକନିକ୍ କରିବେ। ସେପଟ ବାରଣ୍ଡାରେ ଠିଆ ହୋଇ ଲୋକମାନଙ୍କୁ ସ୍ୱାଗତ କରିବା ସାଥେ ସାଥେ ବଡ଼ ବିକଳ ସ୍ୱରରେ କାନ୍ଦି ଚାଲିଛନ୍ତି ପୁଅ ଦୁଇ ଜଣ। ଦୁଃଖରେ କାନ୍ଦୁଛନ୍ତି କି ସୁଖରେ କିଏ କହିପାରିବ। ରାଇଜ ଯାକର ଲୋକଙ୍କୁ ଯୋଉ ଏକାଠି କରିଛନ୍ତି ସମସ୍ତେ ତ ସେଇମାନଙ୍କର ଚିହ୍ନା ପରିଚିତ, ଆଉ ତାଙ୍କ ଆଗରେ ଲୁହ ଗଡ଼େଇ ନ କାନ୍ଦିଲେ କେମିତି ଚଳିବ। ନିଜ ସମ୍ମାନ ବଞ୍ଚାଇବାକୁ ହେଲେ ଖୁସି ହେବାର ପ୍ରଦର୍ଶନ କେମିତି କରିପାରିବେ। ହେଲେ ମୁଁ କ'ଣ ଜାଣିନି ଏ ବୁଢ଼ା ବାପା ତାଙ୍କ ପାଇଁ କେତେ ବୋଝ ଥିଲା ବୋଲି। ହେଇ ପରା ସେଦିନ ଶୁଣେଇ ଶୁଣେଇ ନିଜ ମାଇପକୁ କହୁଥିଲା, ଡାକ୍ତର କହିବା ଅନୁସାରେ ବାପାଙ୍କ ଦେହ ସେମିତି କିଛି ହେଇନି ମ, କିନ୍ତୁ କ'ଣ କରାଯିବ, ସେ ମାନିଲେ ତ ଅଯଥାରେ ଗୁଡ଼ାଏ ପଇସା ଖର୍ଚ୍ଚ ହେଉଛି। ହଁ, ବାପାଙ୍କ ଚିକିତ୍ସା ଖର୍ଚ୍ଚ ତ ପୁଅ ପାଇଁ ସବୁବେଳେ ଅଯଥା ହୋଇଥାଏ, ଦୁନିଆର ଏଇଟା ନିୟମ, ଆଉ ସେ କାହିଁକି ସେ ନିୟମ ଭଙ୍ଗ କରିବ। ଯଦି ସବୁ ଖର୍ଚ୍ଚରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ତାହେଲେ କାହିଁ ଆଉ ଏ ଲୁହଝରାର ନାଟକ, ଏବେଠୁ ତ ପ୍ରତି ମାସରେ ସଞ୍ଚୟ ବଢି ବଢି ଯିବ। ହଁ, ମୁଁ ଦେଖିବିନି କି କେତେ ପଇସା ରଖି କୋଠା ବାଡ଼ି ବାଡ଼େଇ ପକାଉଛି, ସାନଟା ବି କୋଉ କମ। ସୁରମାଙ୍କ ସହିତ ସେଦିନ ପରା ଘମାଘୋଟ ଯୁକ୍ତିତର୍କ କରୁଥିଲା, କ'ଣ ନା ଏଥର ଘରଦ୍ୱାର ବାଣ୍ଟ କରିଦେବା ଠିକ ହେବ, ଭାଇ ତାର ସଂସାର ଚଳାଉ ମୁଁ ମୋର ଚଳେଇବି। ରାଗ ମାରିଥିଲା ମୋତେ, ବାପା ମା ଦୁଇଟା ବଞ୍ଚି ଥାଉ ଥାଉ କେମିତି ଭାବିପାରୁଛି ସେ ସମ୍ପତ୍ତିର ଭାଗ ବଣ୍ଟୁଆର କଥା। ଏ ସମ୍ପତ୍ତି କ'ଣ ସ୍ୱର୍ଗରୁ ଓହ୍ଲେଇଥିଲା, ସବୁ ମୋରି ରକ୍ତ ଆଉ ଝାଳରେ ତିଆରି, କୋଉ ହିସାବରେ ସେ କହିଦେଉଛି ଭାଗ ବଣ୍ଟାରା କରିଦିଅ ବୋଲି। ଚଢା ଗଳାରେ ପଚାରି ଦେଇଥିଲି, ସବୁକିଛି ତୁମ ଦୁଇ ଜଣଙ୍କ ଭିତରେ ବାଣ୍ଟ କରିଦେବୁ ଯଦି ଆମେ ଚଳିବୁ କେମିତି, ରହିବୁ କୋଉଠି। ମୋର ଗମ୍ଭୀର ସ୍ୱର ସମସ୍ତଙ୍କୁ ଚମକି ଦେଇଥିଲା, ଥଥମାମ ହୋଇ ଉଠିଥିଲେ ଦୁହେଁ। ସାଧାରଣତଃ ମୋ ପରିକା ସଂସାର ବିରାଗୀ ଲୋକ ପାଖରୁ ଏପରି ଏକ ପ୍ରଶ୍ନ ସେମାନେ ଆଶା କରିନଥିଲେ, କିନ୍ତୁ ବଡ଼ର ବୁଦ୍ଧିକୁ ମାନିବାକୁ ପଡ଼ିବ। ଚଟ୍ କରି କହିଦେଲା, ତମେମାନେ ମୋ ପାଖରେ ରହିବ, ମୁଁ ଘରର ବଡ଼ ପୁଅ, ତୁମମାନଙ୍କର ଦାୟିତ୍ୱ ମୋର। ସାନ ଯଦି କହୁଛି ତେବେ ତୁମେ ଥାଉ ଥାଉ ସବୁକିଛି ବାଣ୍ଟିଦେବା ଠିକ୍ ହେବ। ଶେଷ ଧାଡ଼ିଟା ମନକୁ ମୋର ଉଚ୍ଚାଟ କରି ପକାଇଲା, ମୁଁ ଥାଉ ଥାଉ ମାନେ ସମସ୍ତେ କ'ଣ ଭାବିସାରିଲେଣି, ମୁଁ ଆଉ ବେଶୀ ଦିନରେ ନୁହେଁ। ନିରାଶ ହୋଇଗଲି ମୁଁ, ଅବଶ୍ୟ ସବୁ ନୈରାଶ୍ୟ ଭିତରେ ବି ବଡ଼ ଆଶ୍ୱାସନା ଯେ ଆମର ଦାୟିତ୍ୱ ସେ ନିଜେ ନେବ, ଭଲ ଲାଗିଥିଲା ମୋତେ। କିନ୍ତୁ କିଏ ଜାଣେ ସେଥିରେ କେତେ ଆତ୍ମୀୟତା ରହିଛି। ଯେଉଁ ପିଲାମାନେ ବାପା ମା ଥାଉ ଥାଉ ଘର ମଝିରେ କାନ୍ଥ ଠିଆ କରିଦେବାକୁ ମନ ପକ୍କା କରିନେଲେଣି, ସିଏ ପରେ ବାପା ମାଙ୍କ ଭିତରେ ଭାଗ ବଣ୍ଟୁଆରା ଯେ କରିବେନି କିଏ କହିବ। ସ୍ୱାର୍ଥପର, ସମସ୍ତେ ସ୍ୱାର୍ଥପର, ସମସ୍ତେ କେବଳ ନିଜ ନିଜର ସୁଖ ସୁବିଧା କଥା ଚିନ୍ତା କରିବାରେ ବ୍ୟସ୍ତ। ଏଠି ଭଲ ହେଲା ଏମାନଙ୍କଠୁ ପିଛା ଛଡ଼େଇ ନେଲି ମୁଁ। ଆଉ କିଛି ଦିନ ଆଗରୁ ଚାଲି ଯାଇଥିଲେ ବି ଆହୁରି ଭଲ ହୋଇଥାନ୍ତା, ସେମାନେ ନୁହେଁ ମୁଁ ମୁକ୍ତି ପାଇଯାଇଥାନ୍ତି। ମୁଁ କୁଆଡ଼େ ବତରାଗି, ଅସଂସାରୀ, କଞ୍ଜୁସ, କାହା ପ୍ରତି ମାୟା ମମତା ନାହିଁ ମୋର। ଏଇ ଜୀବନକାଳ ଭିତରେ ଥର ଥର କରି ଅନେକ ଥର ମୋରି ଉଦ୍ଦେଶ୍ୟରେ କୁହାଯାଇଛି ଏସବୁ। ମୋ ପରିକା ଲୋକ ସତରେ ଶୀଘ୍ର ମରିଯିବା କଥା, ଯେତେ ବେଶୀ ବଞ୍ଚି ରହିବି ସେତେ ଅସୁବିଧା ସୃଷ୍ଟି କରିବି ସମସ୍ତଙ୍କ ପାଇଁ। ହଁ, ସମସ୍ତେ ନିଶ୍ଚୟ ଏହା ଚାହୁଁଥିବେ, କିନ୍ତୁ ପାଟି ଫିଟେଇ କହିପାରୁନଥିବେ। ଯାହା ହେଉ, ଏତେଦିନ ପରେ ସେମାନଙ୍କର ଇପ୍ସିତ ସ୍ୱପ୍ନ ଅଚିରେ ସଫଳ ହୋଇଗଲା। ଗୁଡ଼ାଏ ଦୀର୍ଘ ନିଶ୍ୱାସ ଅନେକ ଦିନରୁ ଛାତି ଭିତରେ ଜମା କରି ରଖିଥିଲି। ଆଜି ସେମାନଙ୍କ ଠାରୁ ମୁକ୍ତ ହୋଇ ଆସିଲା ବେଳେ ଭାରି ଆଶ୍ୱସ୍ତ ଲାଗୁଥିଲା ମୋତେ। କେହି ଜାଣିବେ ନାହିଁ କି ପଚାରିବେ ନାହିଁ, କିଛି କହିପାରିବେ ନାହିଁ, ମୁଁ ମରିଯାଇଛି। ଖୁବ୍ ଭଲ ହେଲା ମୋ ପାଇଁ, ଆଉ ଅନ୍ୟମାନଙ୍କ ପାଇଁ ବି। ଘରର ଅଗଣାରେ ଧଳା ଚାଦରଟିଏ ଢାଙ୍କି ମୋତେ ଶୁଆଇ ଦେଇଛନ୍ତି। ସମସ୍ତଙ୍କୁ ସେ ଚାଦର ଭିତରୁ ଭଲ ଭାବରେ ମୁଁ ଦେଖିପାରୁଛି, ଶୁଣିପାରୁଛି ସେମାନଙ୍କ କଥା। ଅବଶ୍ୟ ଆଉ ସେସବୁ ଶୁଣିବାର ମୋର ଆଗ୍ରହ ନାହିଁ। ଏବେ ଖାଲି ମୁଁ ଭାବୁଛି ମୋ ଘର କଥା, କେତେ ଯତ୍ନରେ କେତେ ଶ୍ରଦ୍ଧାରେ ବନେଇଥିଲି ତାକୁ, କେତେ ଅଭାବ ଅସୁବିଧା କଷ୍ଟ ଯନ୍ତ୍ରଣା ସହି ଏ ଘରର କାନ୍ଥବାଡ଼ ତିଆରି କରିଥିଲି, କେଉଁଠୁ ଟାଇଲ, କେଉଁଠୁ ସିମେଣ୍ଟ ବାଲି ଇଟା ଯୋଗାଡ଼ କରିଥିଲି, ଖରାତରାରେ ନିଜକୁ ସିଝେଇ ଘର ତିଆରି କରିଥିଲି ମୁଁ। ନିଶ୍ଚିନ୍ତରେ 10ଟା ବର୍ଷ ବି ରହିପାରିଲେ ନାହିଁ। ରୋଗ ବୈରାଗ ଗୋଟାଏ ପରେ ଗୋଟାଏ ଆସି ବେଢ଼ିଗଲା ମୋତେ। କହିଲା ଲୋକ କହିଗଲେ ତମକୁ ଏ ଘର ସୁହାଉନି, ରାଗରେ ଥରି ଉଠିଥିଲି ମୁଁ। ବୟସ ହେଲେ ତ ସମସ୍ତଙ୍କର ଦେହ ମୁଣ୍ଡରେ ବଥା ହେବ, ଏଥିରେ ଘର ସୁହାଇବା ନ ସୁହାଇବା କଥା କ'ଣ ଅଛି? ଈର୍ଷାରେ ତ ଜଳି ପୋଡ଼ି ଯାଉଛନ୍ତି ସମସ୍ତେ। କେଜାଣି ମୋ ହାତ ତିଆରି ଏ ମନ୍ଦିର ବିଷୟରେ କେହି କିଛି ବି କହିଲେ ମୋ ଦେହରେ ନିଆଁ ଚେଙ୍କ ଲାଗିଯାଏ। ସେଇଥିପାଇଁ ସୁରମା କେବେ କେବେ ରାଗରେ ହେଉ କି ଚିଡ଼େଇବାକୁ ହେଉ କହିପକାନ୍ତି, ତୁ ମୋ ପାଇଁ କ'ଣ ଆମେ ବଡ଼ କି? ଏ ଘର ପରା ତମର ସବୁକିଛି, କେଉଁଦିନ ଖାଲି ୟାକୁ ହିଁ ଜାବୁଡ଼ି ଧରି ପଡ଼ି ରହିଥିବ, ଗୋଟି ଗୋଟି ହୋଇ ଆମେ ସମସ୍ତେ କୁଆଡ଼େ ଚାଲିଯାଇଥିବୁ। ସତ କଥା, ମୁଁ ଏ ଘରକୁ ଖୁବ୍ ଭଲ ପାଏ। ଏ ଘରର ଅନ୍ଧି ସନ୍ଧି, ବାଡ଼ି ବଗିଚା, ବାରଣ୍ଡା, ଅଗଣା ସବୁଆଡ଼େ ନିଜର ଛାପ ରଖିବାକୁ ଚାହେଁ। ଏ ସହରର ସବୁଠୁ ସୁନ୍ଦର ଘର କହିଲେ ମୋରି ଘରକୁ ହିଁ ଲୋକମାନେ ଜାଣନ୍ତି। ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଯେତେ ପରିଶ୍ରମ ମୁଁ କରିଛି ତାକୁ କେହି କେବେ ଚିନ୍ତା ବି କରିପାରିବ ନାହିଁ। ବାହାର କାନ୍ଥରେ ଲଗାଯାଇଥିବା ନାମ ଫଳକରେ ସେଇଥିପାଇଁ କେବଳ ମୋରି ନାମ ଲେଖିଛି। କେତେଜଣ ପଚାରନ୍ତି ସୁରମାଙ୍କ ନାମ କାହିଁ ରଖିନାହିଁ ସେଠି, କିଛି ଉତ୍ତର ଦିଏନି ମୁଁ। ସେସବୁ ମୋର ନିହାତି ବ୍ୟକ୍ତିଗତ ଇଚ୍ଛା, ସେଥିରେ କାହାର ମୁଣ୍ଡ ଖେଳାଇବାକୁ ମୁଁ ପସନ୍ଦ କରେ ନା। ଏ ଘରକୁ ଭଲ ପାଏ ମୁଁ, ଆଉ ଘର ବି ଭଲ ପାଏ ମୋତେ, ଏଇଟା ମୋର ବିଶ୍ୱାସ। କିଏ ସେ କଥାକୁ ମାନୁ କି ନ ମାନୁ ସେଥିରେ ମୋର କିଛି ଯାଏ ନାହିଁ। ଆମ ଭଲ ପାଇବାରେ ଅଛି ନିଃସ୍ୱାର୍ଥପରତା, ତା ବିନା ମୁଁ ଆଉ ମୋ ବିନା ସିଏ, କେତେ ଅସମ୍ପୂର୍ଣ୍ଣ ସତରେ। କାଲିଠାରୁ ସବୁକିଛି ଶୂନଶାନ ହୋଇଯିବ ଏଠି। ଏ ଘର ତ ଥିବ କିନ୍ତୁ ମୁଁ ନଥିବି, କିଏ ଜାଣେ ମୋ ନାଁ ବି ଆଉ କେହି ଉଚ୍ଚାରଣ କରିବ ଏଠି କି ନାହିଁ। ଗୁମସୁମ ହୋଇଗଲି ମୁଁ, ଆଖିରୁ ଦୁଇଧାର ଲୁହ ଗଡ଼ି ଆସି ଓଦା କରି ପକାଇଲା ମୋ ଛାତି। ସନ୍ଧ୍ୟା ପୂର୍ବରୁ ଦାହ କାର୍ଯ୍ୟ ଶେଷ କରିଦେଇ ନିଜ ନିଜ ବାଟରେ ସମସ୍ତେ ଚାଲିଯାଇଥିଲେ। ଭାରି ଖାଁ ଖାଁ ଲାଗୁଥିଲା ଘର ଭିତରଟା। ମୋ ଶରୀରରେ ନିଆଁ ଲଗାଇ ତାକୁ ପୋଡ଼ି ଦିଆଗଲା ସିନା, ହେଲେ ମୁଁ ରହିଗଲି ଏଇଠି ଘରର ନାମ ଫଳକରେ। ସେତିକିରେ ବି ମୁଁ ସନ୍ତୁଷ୍ଟ ଥିଲି, ହେଲେ ରହି ରହି ଭୟଟିଏ ମୋ ଭିତରେ କଡ଼ଲେ ଉଠିଥିଲା। ଆଉ କେତେ ସମୟ ରହିପାରିବି ଏଠି ମୁଁ? ନିଶ୍ଚୟ କିଛି ନା କିଛି ଯୋଜନା କରୁଥିବେ ସମସ୍ତେ ମୋତେ ଏଠୁ ବାହାର କରିଦେବା ପାଇଁ, ସବୁଦିନ ପାଇଁ ମୋତେ ଏ ଘରୁ ବିଦା କରିଦେଇ ନିଷ୍କଳଙ୍କ ଭାବରେ ଏହାର ଉତ୍ତରାଧିକାରୀ ହୋଇଯିବା ପାଇଁ। ନା ନା, ଏମିତି ହେବାକୁ ଦେବିନି ମୁଁ, ମୋତେ ଏଠୁ କେହି ବି ବାହାର କରିପାରିବେନି। ଏ ଘର ମୋର, ୟାକୁ ମୁଁ ଗଢ଼ିଛି ମୋ ନିଜ ହାତରେ, ଲୁହ ଲହୁ ସିଞ୍ଚି। ତୁମେମାନେ ଯେତେ ଚେଷ୍ଟା କର ହେଲେ ମୁଁ ୟାକୁ ଛାଡ଼ିପାରିବି ନାହିଁ। ଦୟାକର ମୋ ଉପରେ, ମୋତେ ଏଇଠି, କେବଳ ଏଇଠି ଟିକେ ରହିବାକୁ ଦିଅ। କାନ୍ଦି ପକାଇଲି ମୁଁ କହିଁ କହିଁ ହୋଇ। ମୋ ଘର, ମୋ ଘର ବୋଲି ଚିତ୍କାର କରି ଉଠିଲି, କିନ୍ତୁ କେଉଁଠି ବି ପ୍ରତିଧ୍ୱନିତ ହେଲା ନାହିଁ ମୋ ସ୍ୱର। 12 ଦିନର କାର୍ଯ୍ୟ ସରିଗଲା, ବହୁ ଲୋକ ଡାକି ସବୁକିଛି ଯୋଜନାବଦ୍ଧ ଭାବରେ ସମ୍ପନ୍ନ କରିଦିଆଗଲା। ଯେଉଁମାନେ ଆସିଥିଲେ ପିଲାମାନଙ୍କୁ ସାନ୍ତ୍ୱନା ଦେଉଥିଲେ, ଯେତିକି ଏ ଘରକୁ ଶୋଷି ପକାଉଥିଲେ ସେତିକି। ସମସ୍ତଙ୍କ ଦୃଷ୍ଟିରେ କେମିତି ଗୋଟିଏ ଈର୍ଷାଳିଆ ଭାବ ମୁଁ ଦେଖିପାରିଥିଲି, ହେଲେ ମୋତେ ଆଉ ସେସବୁ ଖରାପ ଲାଗୁନଥିଲା। କ'ଣ ପାଇଁ ଲାଗିବ ଯେ? ସେମାନଙ୍କ ପରି ମୁଁ ବି ତ ଏ ଘରେ ଆଉ ମାତ୍ର କେଇ ଘଣ୍ଟା କି କେଇ ଦିନ ପାଇଁ ରହିବାର ସୁଯୋଗ ପାଇବି। ତାପରେ ସେମାନଙ୍କ ପରି ମୋ ନଜରରେ ବି ଭରି ରହିଯିବ ସବୁଦିନ ପାଇଁ ଗୋଟିଏ ବ୍ୟାକୁଳତା, ନଥିବାର ଅଫସୋସ। ଦିନ ପନ୍ଦରଟା ନଜାଣୁ ସମସ୍ତେ ଫେରି ଆସିଥିଲେ ନିଜ ନିଜ ରୁଟିନ୍ ବନ୍ଧା ଜୀବନକୁ। ସୁରମାଙ୍କ ରୁଟିନ୍ ଯେହେତୁ ମୋ ସହିତ ବନ୍ଧା ରହିଥିଲା, ସେଥିରେ ବହୁତ କିଛି ପରିବର୍ତ୍ତନ ଆସିଗଲା। ମୋ କଥା ମନେ ପକାଇବାକୁ କି ମୋ ପାଇଁ ଘଡ଼ିଏ ଦି ଘଡ଼ି ଶୋକ କରିବାକୁ ଆଉ କାହା ପାଖରେ ସମୟ ନଥିଲା। ଏ ଘରର ସବୁ ସ୍ଥାନରୁ ମୋର ଅସ୍ତିତ୍ୱ ପୋଛା ହୋଇ ଯାଉଥିଲା। କେବଳ ରହିଯାଇଥିଲି ସେଇ ନାମ ଫଳକ ଭିତରେ ମୁଁ। ସେତିକି ସାନ୍ତ୍ୱନା ଥିଲା ମୋ ପାଇଁ ଯଥେଷ୍ଟ। କିନ୍ତୁ ଦିନ କେଇଟା ଭିତରେ ସେ ସାନ୍ତ୍ୱନା ସରିଯିବାର ସମୟ ଆସିଗଲା। ପୁଅ ବୋହୂ ନାତି ନାତୁଣୀ କିଛି ଦିନ ଧରି ଗୋଟାଏ ଗୁରୁତର ଆଲୋଚନା କରିବାରେ ଲାଗିଛନ୍ତି। ସୁରମା ସେ ବିଷୟରେ କିଛି ଜାଣିଥିଲେ ବି ଜାଣିନାହାନ୍ତି। ସୁରମା ସେ ବିଷୟରେ କିଛି ଜାଣିଥିଲେ କି ନ ଜାଣିଥିଲେ କହିପାରିବିନି। ଏମିତି ବି ତାଙ୍କ ଜାଣିବା ନ ଜାଣିବାରେ ଆଉ କିଛି ନଥିଲା। ଏବେ ସଂସାରର ଡୋର ତାଙ୍କ ହାତରୁ ଯାଇ ପୁଅ ବୋହୂଙ୍କ ହାତରେ ରହିଲାଣି। ସେମାନେ ଯାହା ଚାହୁଁଛନ୍ତି ନିଜ ହିସାବରେ କରୁଛନ୍ତି। ସେମାନଙ୍କୁ ଏମିତି ଫୁସୁରୁଫାସ ହେଉଥିବାର ଦେଖି ମୁଁ ଆତଙ୍କିତ ହୋଇପଡ଼ିଲି। ଏ ଘର ଉପରୁ ମୋର ଶେଷ ଅଧିକାର ବି ସମାପ୍ତ ହୋଇଯିବାର ସମୟ ଆସିଗଲା। କେତେ କଷ୍ଟରେ କରିଥିଲି ଆକୁ, କେତେ ଶ୍ରଦ୍ଧାରେ ସଜେଇଥିଲି। ଆଖିର ଲୁଭ ବନ୍ଧବାଡ଼ ନ ମାନି ବୋହି ଚାଲିଲା। ସେମାନେ ସମସ୍ତେ ଆସି ବାହାର ବାରଣ୍ଡାରେ ଠିଆ ହେଲେ, ଏପଟ ସେପଟ କରି ଚାହିଁଲେ। ଧଡ଼ କରି କାନ୍ଥରୁ ନାତି ଟୋକାଟା ଭିଡ଼ି ଆଣିଲା ମୋର ଅସ୍ତିତ୍ୱକୁ, ଜରିରେ ପୁରେଇ ରଖିଦେଲା ଘରେ ଗୋଟାଏ କୋଣରେ। ମପାମପି କରି ଦେଖିଲା, ମୁଁ ଆଉ ଚାହିଁପାରିଲିନି ସିଆଡ଼େ। ମୋ ଝିଅ ଆଷାଢ଼ର ବର୍ଷା ବେଗଠାରୁ ବି ଅଧିକ ଥିଲା ମୋ ଆଖିର ଲୁଭ। ଅସରନ୍ତି ଅଭିମାନ ନେଇ ଗେଟ୍ ଖୋଲି ବାହାରକୁ ଚାଲିଆସିଲି ମୁଁ। ସବୁ ମୋହମାୟା ମୋର ଛିଡ଼ିଗଲା ଆଜିଠୁ। ମୁଁ ଏବେ ପ୍ରକୃତରେ ମରିଗଲି, ଆଉ ଏ ସହରରେ ମୋତେ କେହି ବି ଚିହ୍ନିବେ ନାହିଁ, କେହି ବି ଜାଣିବେ ନାହିଁ। ମୋର ଶେଷ ଅସ୍ତିତ୍ୱର ବି ମୃତ୍ୟୁ ହୋଇଗଲା। କିନ୍ତୁ ଦୁଃଖର ବିଷୟ, ସେ ମୃତ୍ୟୁ ହେଲା ମୋ ଘର ଲୋକଙ୍କ ଦ୍ୱାରା। ଆଉ ଏଠି ମୋର କିଛି ବି ନାହିଁ, ମୋ ପାଇଁ କେହି ନାହିଁ, ମୋର ବି କେହି ନାହିଁ। ଏ ଜାଗା ଛାଡ଼ି ଚାଲିଯିବି ବହୁତ ଦୂରକୁ। ଚାଲିଗଲା ପୂର୍ବରୁ ଆଉ ଥରେ ମୋର ସ୍ୱପ୍ନର ମନ୍ଦିରକୁ ଆଖି ପୁରେଇ ଦେଖିନେବି କି, ମନ ଭରି ଆଉଁସି ଦେବି କି, କିଏ ଜାଣେ। ଆଉ ସିଏ ମୋତେ କେବେ ଚିହ୍ନିବ କି ନ ଚିହ୍ନିବ। ଏବେ ତ ଛାତିରେ ତାର ନୂତନ ମାଲିକର ନାଁ, ଆଖି ଛଳ ଛଳ ହୋଇଉଠିଲା। ସବୁକିଛି କେତେ ଶୀଘ୍ର ଶେଷ ହୋଇଗଲା ଜୀବନରୁ। ନା ଜୀବନ ହାରିଲା, ନା ରହିଲା ଭାବପ୍ରବଣତା। ହଉ, ଯାହା ହେବା କଥା ତ ହେଇସାରିଲାଣି, ଆଉ ସେସବୁକୁ ଭାବି ବସିଲେ କ'ଣ ମିଳିବ। ଦୁଃଖ ଛଡ଼ା ଲାଭ କିଛି ନାହିଁ। ଯେତିକି ଭାଗ୍ୟର ଥିଲା ସେତିକି ଭୋଗ କଲି, ଏବେ ଅନ୍ୟମାନେ କରନ୍ତୁ। ମନକୁ ବୁଝାଇଥିଲି ସତ, ହେଲେ ମନ କହୁଥିଲା ଚାଲ ଥରେ ଆମେ ଯିବା। ଏତେ ଦିନର ସମ୍ପର୍କ ଏତେ ଶୀଘ୍ର ଛାଡ଼ିଯିବାକୁ କଷ୍ଟ ଲାଗୁଛି। ମନ କଥା ଶୁଣିଲି, ଫେରି ଆସିଲି, ଦରଜା ଖୋଲି ଭିତରକୁ ପ୍ରବେଶ କଲି। ସବୁକିଛି ଥିଲା ଯେମିତି ସେମିତି। ବହୁ ବର୍ଷ ପୂର୍ବରୁ ଯେମିତି ଗଢ଼େଇଥିଲି ମୁଁ, ଯେମିତି ସଜେଇଥିଲେ ସୁରମା, ଠିକ୍ ସେମିତି। ଖାଲି ଯାହା ବଦଳି ଯାଇଛି ତାର ମାଲିକ, ଆଉ ବଦଳି ଯାଇଛି ନାମ ଫଳକ। କାହାର ନାଁ ଲେଖିଲେ ସେମାନେ, ବଡ଼ର ନା ସାନର ନା ସୁରମାଙ୍କର, ଯାହାର ଲେଖନ୍ତୁ, ମୋର ସେଥିରେ କି ଯାଏ ଆସେ, କି ଫରକ ପଡ଼ିବ ସେଥିରେ। ଭଲ ପାଇବାର କୋଉ ସେତୁଟା ବାନ୍ଧି ହେଇଯିବ ସେମାନଙ୍କ ସହିତ ମୋର। ଏତେ ସବୁ କହିବା ପରେ ବି କେଉଁ ମୋହରେ ପଡ଼ି ଜଣାନାହିଁ, ମୁଖ୍ୟ ଦରଜାର ସେପଟ କାନ୍ଥକୁ ଚାହିଁଦେଲି ମୁଁ। ଆରେ ଇଏ କ'ଣ, ସନ୍ଧ୍ୟାବେଳେ ବଡ଼ ନାତିଟା ଯୋଉଠୁ ପୁରୁଣା ନାମଫଳକ ଭିଡ଼ି ଆଣିଥିଲା, ସେଠି ଲଗା ହୋଇଯାଇଛି ନୂଆ ଚକ୍ ଚକ୍ କରୁଥିବା ନାମଫଳକଟେ, ଯାହା ମୋତେ ବି ଜଣାଥିଲା। କିନ୍ତୁ କିନ୍ତୁ ସେଥିରେ ଲେଖା ହେଇଛି ମୋରି ନା। ମୋ ନା? ହଁ, ମୋରି ନା, ମୋରି ନା। ଯାହାର ସାମାନ୍ୟ ଆଶା ବି ମୋର ନଥିଲା, ତାହେଲେ ପୁରୁଣାଟା ସେମାନେ କାଢ଼ୁଥିଲେ କାହିଁକି। ପାଖକୁ ଦୌଡ଼ିଗଲି ମୁଁ। ଓ, ଆଗରୁ ମୋ ନାଁ ପୂର୍ବରୁ ଯେଉଁ ଶ୍ରୀ ଲେଖା ହେଇଥିଲା ସେଠି ଏବେ ସ୍ୱର୍ଗତ ଲେଖିଛନ୍ତି। କେବଳ ଏତିକି ପାଇଁ ଏତେ ପରିଶ୍ରମ, ଏତେ ଖର୍ଚ୍ଚ କଲେ ସେମାନେ? ତାମାନେ ଏ ଘର ଏବେ ବି ମୋର ଅଛି, କେହି ଭୁଲି ନାହିଁ ମୋର ଅବଦାନକୁ। କୁଣ୍ଢେଇ ପକେଇଲି ସେ ନାମ ଫଳକକୁ। ଏତେ ଭଲ ପାଇବା ମୋ ପ୍ରତି, ଏତେ ଭାବପ୍ରବଣତା, ଆଖିରୁ ମୋର ଧାରଧାର ଲୁହ ଗଡ଼ି ଯାଉଥିଲା। ହେଲେ ମୁଁ କାନ୍ଦୁନଥିଲି, ବରଂ ଆକାଶକୁ ଚାହିଁ ପ୍ରାର୍ଥନା କରୁଥିଲି, ମୋ ନିଜ ପାଇଁ ନୁହେଁ, ମୋ ପିଲାମାନଙ୍କ ପାଇଁ, ସୁରମାଙ୍କ ପାଇଁ, ଆଉ ସାରା ଜଗତ ପାଇଁ, ଶେଷରେ ଏ ନୂଆ ନାମ ଫଳକଟା ପାଇଁ।